ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଶେଷ ହେଲା ସଂସଦ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ. ଆସନ୍ତା ମାସ 9 ତାରିଖରେ ଆରମ୍ଭ ହେବ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ. ବିକଶିତ ରାଷ୍ଟ୍ର ଗଠନରେ ସୁସ୍ଥ, ଶିକ୍ଷିତ ଓ ଦାୟିତ୍ୱବାନ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କହିଲେ ରାଷ୍ଟ୍ରପତି. ଦିଲ୍ଲୀରେ ଆଉ ଅଳ୍ପ ସମୟ ପରେ ସେବାତୀର୍ଥ ଏବଂ କର୍ତ୍ତବ୍ୟ ପଥ ପ୍ରଥମ ଓ ଦ୍ୱିତୀୟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ବାଂଲାଦେଶ ତ୍ରୟୋଦଶ ଜାତୀୟ ସଂସଦୀୟ ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଏନ୍ପି, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା. ଏବଂ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 170 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ. ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି. ଉଭୟ ଗୃହକୁ ଆସନ୍ତା ମାସ 8 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. 9 ତାରିଖରେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ. ଆଜି ଲୋକସଭା ବୈଠକ ଆରମ୍ଭ ହେବା ପରେ ପୂର୍ବତନ ସାଂସଦ ଭଗବାନ ଦାସ ରାଠୋରଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା. ଦିବଂଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ଘନ କରାଯାଇଥିଲା. ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରବଳ ହଟ୍ଟଗୋଳ ଆରମ୍ଭ କରିଥିଲେ, ଫଳରେ ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ. 12 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଗୃହରେ ପରିସ୍ଥିତି ପୂର୍ବପରି ବଳବତ୍ତର ରହିବାରୁ ଅଧ୍ୟକ୍ଷ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି. ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସ 9 ତାରିଖରୁ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଚାଲିବ. ରାଜ୍ୟସଭାରେ ମଧ୍ୟ ପ୍ରଶ୍ନକାଳ ଏବଂ ଜିରୋ ଆୱାର ସୁରୁଖୁରୁରେ ସମ୍ପନ୍ନ ହୋଇଛି. ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଜାନୁଆରୀ 28 ସଂସଦର ଉଭୟ ସଦନକୁ ପ୍ରଦାନ କରାଯାଇଥିବା ଅଭିଭାଷଣ ଆଧାରିତ ରାଷ୍ଟ୍ରପତିଙ୍କ ଧନ୍ୟବାଦ ବାର୍ତ୍ତାକୁ ପାଠ କରିଥିଲେ। ଏହାପରେ ଗୃହର ଶୂନ୍ୟକାଳ ଆରମ୍ଭ ହୋଇଥିଲା। ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ବିନା କୌଣସି ଜାତୀୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇଥାଏ। ନୂଆଦିଲ୍ଲୀରେ ସଶକ୍ତ ଭାରତ ପାଇଁ କର୍ମଯୋଗ ଆଧାରିତ ଦେଶବ୍ୟାପୀ ଅଭିଯାନକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ବିକଶିତ ରାଷ୍ଟ୍ର ଗଠନରେ କେବଳ ରାଜନୈତିକ ସ୍ଥିରତା ଏବଂ ଦୃଢ଼ ଅର୍ଥନୀତି ଆବଶ୍ୟକ ନୁହେଁ, ବରଂ ସୁସ୍ଥ, ଶିକ୍ଷିତ ଓ ଦାୟିତ୍ୱବାନ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସନ୍ତୁଳିତ ଏବଂ ସାମଗ୍ରିକ ବିକାଶ ପାଇଁ ପ୍ରଗତିକୁ ନୈତିକତା ଓ ଆଧ୍ୟାତ୍ମିକତା ସହିତ ସମନ୍ୱୟ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି ସମୃଦ୍ଧି ପ୍ରଦାନ କରୁଥିବାବେଳେ ପ୍ରଯୁକ୍ତିବିଦ୍ୟାର ଉନ୍ନତି ନବସୃଜନ, ଦକ୍ଷତା ଏବଂ ପ୍ରତିଯୋଗିତାକୁ ପ୍ରୋହାହନ ପ୍ରଦାନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସଚ୍ଚୋଟତା ଏବଂ ସମର୍ପଣ ଭାବ ସହିତ କାମ କରିବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
कर्मयोग द्वारा सशक्त भारत का शुभारंभ करते हुए मुझे हार्दिक प्रसन्नता हो रही है। राष्ट्रीय महत्व के इस अभियान को मूर्त रूप देने के लिए मैं ब्रह्मा कुमारी परिवार के सभी सदस्यों को बहुत बहुत बधाई देती हूँ। हमने अपने देश को वर्ष 2047 तक विकसित भारत बनाने का लक्ष्य रखा। एक विकसित राष्ट्र के निर्माण के लिए राजनीतिक स्थिरता और मजबूत अर्थव्यवस्था के साथ साथ स्वस्थ, शिक्षित तथा जिम्मेदार नागरिक होना आवश्यक है, क्योंकि देशवासियों की सक्रिय भागीदारी के बिना किसी भी राष्ट्रीय लक्ष्य को प्राप्त करना कठिन है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଳ୍ପ ସମୟ ପରେ ଦିଲ୍ଲୀରେ ସେବାତୀର୍ଥ ନାମଫଳକର ଉନ୍ମୋଚନ କରିବେ। ପରେ ଆନୁଷ୍ଠାନିକ ଭାବେ ସେବାତୀର୍ଥ ଏବଂ କର୍ତ୍ତବ୍ୟ ଭବନ ପ୍ରଥମ ଓ ଦ୍ୱିତୀୟର ଶ୍ରୀ ମୋଦି ଉଦ୍ଘାଟନ କରିବେ। ସେବାତୀର୍ଥସ୍ଥଳୀରେ ପ୍ରଧାନମନ୍ତ୍ରୀ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ନାଗରିକଙ୍କୁ ଆଧୁନିକ, ଦକ୍ଷ ଏବଂ ସହଜ ଭାବରେ ସେବା ଯୋଗାଇଦେବା କ୍ଷେତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ୍ ସଚିବାଳୟ ରହିବ। ସେଠାରେ ପ୍ରଶାସନିକ କାର୍ଯ୍ୟ ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ଭବନ ପ୍ରଥମ ଏବଂ ଦ୍ୱିତୀୟରେ ଅନେକଗୁଡ଼ିଏ ପ୍ରମୁଖ ମନ୍ତ୍ରଣାଳୟ ରହିଛି। ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିକୁ କୃଷି କ୍ଷେତ୍ର ସ୍ୱାଗତ କରିଛି। ଆକାଶବାଣୀ ସମ୍ବାଦ ବିଭାଗ ସହିତ ଏକ ସ୍ୱତନ୍ତ୍ର ଆଲୋଚନାରେ ନ୍ୟାସନାଲ୍ କମୋଡିଟି ଆଣ୍ଡ ଡେରିଭେଟିଭ୍ସ ଏକ୍ସଚେଞ୍ଜ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅରୁଣ ରସ୍ତେ କହିଛନ୍ତି, କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗହମ, ଚାଉଳ, ଦୁଗ୍ଧ ଏବଂ କୁକୁଡ଼ା ଆଦି ଖାଦ୍ୟ ସାମଗ୍ରୀକୁ ଚୁକ୍ତିନାମାରୁ ବାଦ୍ ଦିଆଯାଇଛି। ଭାରତର ରପ୍ତାନୀ ଉପରେ 18% ଶୁଳ୍କ ହ୍ରାସ ଉପରେ ଆଲୋକପାତ କରି ସେ କହିଛନ୍ତି, ଏ କ୍ଷେତ୍ରରେ ରପ୍ତାନୀକାରୀଙ୍କୁ ସୁଫଳ ମିଳିବ। ବାଂଲାଦେଶ ତ୍ରୟୋଦଶ ଜାତୀୟ ସଂସଦୀୟ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ବିଏନ୍ପି 2/3 ସଂଖ୍ୟାଗରିଷ୍ଠତା ହାସଲ କରି ପରବର୍ତ୍ତୀ ସରକାର ଗଠନ କରିବ ବୋଲି ଜଣାପଡ଼ିଛି। ବିଏନ୍ପି ଏବଂ ଏହାର ସହଯୋଗୀ ଦଳ ଗଣତିର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା 284 ଆସନ ମଧ୍ୟରୁ 208 ବିଜୟ ସୂଚକ ବ୍ୟବଧାନରେ ଆଗୁଆ ରହିଛି। ଏହି ଫଳାଫଳକୁ ବିଏନ୍ପି ଅତି ଆକର୍ଷଣ ଜନମତ ଭାବେ ବର୍ଣ୍ଣନା କରିଛି। ଦଳର ଅଧ୍ୟକ୍ଷ ତାରିକ ରହମାନ ଏବଂ ମହାସଚିବ ମିର୍ଜା ଫକରୁଲ ଇସଲାମ ଆଲମଗିରିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେବେ କେତେକ ସ୍ଥାନରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜୟ ପାଇଁ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିର୍ବାଚନ ଫଳାଫଳ ବାଂଲାଦେଶ ନାଗରିକଙ୍କ ବିଏନ୍ପି ଦଳ ପ୍ରତି ରହିଥିବା ବିଶ୍ୱାସକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ ଏବଂ ସହଭାଗୀ ବିକାଶ ଲକ୍ଷ୍ୟକୁ ଗତିଶୀଳ କରାଇବା ନେଇ ନୂତନ ସରକାରଙ୍କ ସହିତ ମିଳିମିଶି କାମ କରିବାକୁ ଭାରତ ଅପେକ୍ଷା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିଶିକାନ୍ତ ଦୁବେଙ୍କ ଦ୍ୱାରା ଆଗତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଚସ୍କତିଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏହା ବିଶେଷାଧିକାର କମିଟି କିମ୍ବା ନୈତିକ କମିଟିକୁ ପଠାଯିବ ଅଥବା ସିଧାସଳଖ ଗୃହରେ ଆଲୋଚନା ହେବ, ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ରିଜିଜୁ କହିଛନ୍ତି, ବିଜେପି ସଦସ୍ୟ ନିଶିକାନ୍ତ ଦୁବେଙ୍କ ଦ୍ୱାରା ଆଗତ ଏହି ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ସଂସଦୀୟ ନିୟମ ଅନୁଯାୟୀ ଜଣେ ସଦସ୍ୟଙ୍କର ଯେକୌଣସି ପ୍ରକାର ପ୍ରସ୍ତାବ ଆଣିବାର ଅଧିକାର ରହିଛି। ଶ୍ରୀ ଗାନ୍ଧି ଏକ ପ୍ରକାଶ ହୋଇନଥିବା ପୁସ୍ତକ ସମ୍ପର୍କରେ ଉଲ୍ଲେଖ କରି ତାଙ୍କ ବଜେଟ୍ ଭାଷଣ ସମୟରେ ଦେଇଥିବା ମନ୍ତବ୍ୟ ସଂସଦୀୟ ନିୟମର ଉଲ୍ଲଂଘନ କରୁଛି ବୋଲି ଶ୍ରୀ ରିଜିଜୁ ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧୀ ନେ ଯୋ ନିୟମ ତୋଡ଼କର ଔର ଇଲିଗାଲ ତରିକେ ସେ ଯୋ କିତାବ ପବ୍ଲିଶ ହି ନହିଁ ହୁଆ ଉସକା ଜିକ୍ର କରନା ଔର ସାଥ ମେ ବଜେଟ ସ୍ପିଚ ମେ ଭି ଅନାପ ଶନାପ ବାତେ କି ବହୁତ ଗଲତ ଶବ୍ଦ କା ଇସ୍ତେମାଲ କିଆ। କୋଇ ଭି ମେମ୍ବର ଅଫ ପାର୍ଲାମେଣ୍ଟ ମୋସନ ଲା ସକତେ ହୈ, ଏକ ସବଷ୍ଟାନ୍ଟିଭ ମୋସନ ଲାୟା ହୈ ତୋ ହମନେ ସୋଚା କି ଇସକୋ ଆଡମିଟ ହୋନେ କା ବାଦ ହମ ତୟ କରେଙ୍ଗେ ସ୍ପିକର ସାହବ ସେ ବାତ କରକେ କି ପ୍ରିଭିଲେଜ କମିଟି ମେ ୟା ଇସକୋ ଏଥିକ୍ସ କମିଟି ମେ ୟା ସଦନ ମେ ସିଧା ହମ ଇସକୋ ଲା ସକତେ ହୈ ଚର୍ଚ୍ଚା କେ ଲିଏ ଭି।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କର ଆଜି ଭୁବନେଶ୍ୱରଠାରେ ପରଲୋକ ହୋଇଛି। ତାଙ୍କୁ 86 ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ପିଭି ନରସିଂହ ରାଓଙ୍କ ନେତୃତ୍ୱାଧୀନ ସରକାରରେ ସେ କୃଷି ରାଷ୍ଟ୍ରମନ୍ତ୍ରୀ ଏବଂ ପରେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। 1988-1994 ପର୍ଯ୍ୟନ୍ତ ରାଜ୍ୟସଭାରେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। 14 ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ସେ 4 ନିର୍ବାଚିତ ହୋଇଥିଲେ। ରାଜ୍ୟ ସରକାରରେ ମନ୍ତ୍ରୀପଦ ଦାୟିତ୍ୱ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ରେଡିଓର ମହତ୍ୱ ବିଷୟରେ ଲୋକଙ୍କ ପାଖରେ ସଚେତନତା ସୃଷ୍ଟି କରିବା ଏବଂ ରେଡିଓ ମାଧ୍ୟମରେ ସୂଚନା ପାଇବା ଲାଗି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ରେଡିଓ ଦିବସର ବାର୍ତ୍ତା ରହିଛି, ରେଡିଓ ଏବଂ କୃତ୍ରିମ ବୁଦ୍ଧିମତା ଏଆଇ ଏକ ଉପକରଣ ସ୍ୱର ନୁହେଁ। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜିର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ମଧ୍ୟରେ ଜାରି ରହିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଛି। 170 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଅଷ୍ଟ୍ରେଲିଆ 11 ଓଭର ସୁଦ୍ଧା 4 ୱିକେଟ୍ ବିନିମୟରେ 72 ରନ୍ ସଂଗ୍ରହ କରିଛି। ଆଜିର ଦ୍ୱିତୀୟ ମ୍ୟାଚ୍ ଅପରାହ୍ନ 3 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ କାନାଡ଼ା ଏବଂ ୟୁଏଇ ମଧ୍ୟରେ ଖେଳାଯିବ। ସନ୍ଧ୍ୟା 7 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆମେରିକା ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଶେଷ ହେଲା ସଂସଦ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ। ଆସନ୍ତା ମାସ 9 ତାରିଖରେ ଆରମ୍ଭ ହେବ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ବିକଶିତ ରାଷ୍ଟ୍ର ଗଠନରେ ସୁସ୍ଥ ଶିକ୍ଷିତ ଓ ଦାୟିତ୍ୱବାନ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ ରାଷ୍ଟ୍ରପତି। ଦିଲ୍ଲୀରେ ଆଉ ଅଳ୍ପ ସମୟ ପରେ ସେବାତୀର୍ଥ ଏବଂ କର୍ତ୍ତବ୍ୟ ପଥ ପ୍ରଥମ ଓ ଦ୍ୱିତୀୟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଏବଂ ପୁରୁଷ ଟି20 କ୍ରିକେଟ୍ ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ 170 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।